శివునికి ఆయోధ్యను దర్శన స్కందం అష్టమ అధ్యాయ కలికైలమే భగవాన్ కృణాంకరణ అలా ఆసన్ నాస్తివ్యస్ గుణతను దిగంతను శుక్ర రక్త తథా పీత ఇదానీ కృష్ణతంగత భగవాన్కర ఏడు భావరే అనేక నామకరణ శ్లోకాలకి గర్గచర్య ତେଣୁ ଭଗବାନଙ୍କର ବାଲ୍ୟଲୀଳା ସବୁ ବର୍ଣ୍ଣନା କରାଯାଉଥିଲା, କେମିତି ସେ ବତ୍ସାନ୍ ମୁଞ୍ଚନ୍ କ୍ୱଚିତ୍ ସମୟ କ୍ରୋଶ ସଂଜାତ ହାସ ସ୍ତେୟଂ ସ୍ୱାଦତ୍ୟତି ଦଧିପୟ କଳ୍ପିତୈ ସ୍ତେୟ ଯୋଗୈ ମର୍କାନ୍ ଭୋକ୍ୟାନ୍ ବୀଜ ବିଭଜତି ସ ଚେନ୍ନାତି ଭାଣ୍ଡ ବିନ୍ନତି ଦ୍ରବ୍ୟଲାଭେ ସ ଗୃହକୃପିତୋ ଜାତୃ ଉପକୃଷକ ତୋକାନ୍ ଏସବୁ ବର୍ଣ୍ଣନା କରାଯାଉଥିଲା ଭଗବାନଙ୍କର କେମିତି ଚୋରି କରୁଛନ୍ତି, କେଉଁଠି ଯାଇକିରି ପିଲାମାନେ କନ୍ଦେଇ ଦେଉଛନ୍ତି, ଏସବୁ କୁହାଗଲା। ତେଣୁ ଏ ଅଷ୍ଟମ ଅଧ୍ୟାୟ ପରେ ନବମ ଅଧ୍ୟାୟରେ ଭଗବାନଙ୍କର ଆଉ ଗୋଟେ ଲୀଳା ବର୍ଣ୍ଣନା କରାଯାଉଛି, ଯେ ଏ ଲୀଳାଟି ଉଦୁକଳ ବନ୍ଧନ ଲୀଳା। ଭଗବାନ 3 ବର୍ଷରେ ହେଇଥିଲେ ଏ ଲୀଳାଟି କରାଯାଇଥିଲା। ମା ଯଶୋଦା ଏଇ ଯେଉଁ ଆମର ରହିଛି ଦୀପାବଳି ଅମାବାସ୍ୟା ସେଇଦିନର ଲୀଳାଟି ଏଇଟା। ମା ଯଶୋଦା ସବୁବେଳେ ଶୁଣି ଶୁଣିକିରି ତାଙ୍କ କୃଷ୍ଣଙ୍କ ବିରୁଦ୍ଧରେ ସମସ୍ତେ ଅଭିଯୋଗ ଦେଉଛନ୍ତି, ତେଣୁ ସେ ଭାବିଲେ ଯେ କୃଷ୍ଣ ଯେଉଁ ଚୋରି କରୁଛନ୍ତି, ବୋଧେ ଆମର ଘରେ ଯେଉଁ ଲହୁଣୀ ତିଆରି ହେଉଛି ଆମ ଦାସୀମାନେ ତିଆରି କରୁଛନ୍ତି, ତେଣୁ ସେଇଟା ତାଙ୍କୁ ଭଲ ଲାଗୁନି, ମୁଁ ନିଜେ ଏଟାକୁ ତିଆରି କରିକି ଦେବି। ତେଣୁ ତାଙ୍କର ଯେଉଁ 9 ଲକ୍ଷ ଗାଭୀ ଅଛନ୍ତି, ତାଙ୍କ ଭିତରୁ 7-8ଟି ଗାଭୀ ଅଛନ୍ତି ସୁଗନ୍ଧା, ତାଙ୍କର କ୍ଷୀର ବହୁତ ସୁଗନ୍ଧିତ କ୍ଷୀର। ତେଣୁ ସେଇ ଗାଭୀର କ୍ଷୀର ସବୁକୁ ଆଣି ସ୍ଲାମା କ'ଣ କରୁଛନ୍ତି ନା, କିଛି ଚୁଲିରେ ବସେଇଛନ୍ତି, ଗରମ କରୁଛନ୍ତି, କୃଷ୍ଣଙ୍କୁ ଖାଇବାକୁ ଦେବେ, ଆଉ କିଛି କ'ଣ କରୁଛନ୍ତି ନା ଦଧି ମନ୍ଥନ କରୁଛନ୍ତି। ତେଣୁ ଏହି ସମୟରେ ଭଗବାନ ପୁଣି ଜାଗ୍ରତ ହେଇଗଲେ, ଶୋଇଥିଲେ ଯଦିଓ ସବୁବେଳେ ଉଠି ପଡ଼ିକିରି ଯଦିଓ ଭଗବାନଙ୍କର କୌଣସି କ୍ଷୁଧା ତୃଷା ଇତ୍ୟାଦି ନାହିଁ, କିନ୍ତୁ ଭଗବାନ ଯଦି ଭଗବାନ କିଏ ଯଦି ଭକ୍ତିର ସହିତ କିଛି ଅର୍ପଣ କରନ୍ତି ତାହେଲେ ସେ ତାକୁ ଗ୍ରହଣ କରନ୍ତି। ତେଣୁ ମା ଯଶୋଦା କୃଷ୍ଣଙ୍କୁ ବହୁତ ଭକ୍ତି ବା ପ୍ରେମ କରୁଥିଲେ, ତେଣୁ ମାଆଙ୍କୁ ପ୍ରେମରେ ବନ୍ଧା ହେଇକିରି କୃଷ୍ଣ କ'ଣ କରୁଛନ୍ତି ନା ସକାଳୁ ଆସି କ୍ଷୁଧାର ଅଭିନୟ କରୁଛନ୍ତି, ତାଙ୍କୁ କ୍ଷୁଧା ହେଉଛି। ଏଭଳି କହିକି ମା ଯେତେବେଳେ ଇଏ କରୁଥିଲେ ଦଧି ମନ୍ଥନ କରୁଥିଲେ, ଭଗବାନ ଆସି ସେ ଦଧି ମନ୍ଥନ ଦଣ୍ଡଟିକୁ ଧରିଦେଇଛନ୍ତି। ତେଣୁ ମା କ'ଣ କଲେ ତାକୁ ନେଇକିରି କୁହାଇଲେ, କ୍ଷୀର ପିଆଇଲେ। କିନ୍ତୁ ଏହି ସମୟରେ ସେ ଯେଉଁ ଚୁଲିରେ ବସିଥିଲା କ୍ଷୀରଟି, ସେ କ୍ଷୀରଟି ଉତିରି ପଡ଼ିଲା। ତେଣୁ କ'ଣ କଲେ ଯଶୋଦା ମା କ'ଣ କରୁଛନ୍ତି ନା କୃଷ୍ଣଙ୍କୁ ତଳେ ଥୁଆଇ ଦେଇକିରି ଯାଉଛନ୍ତି ସେ କ୍ଷୀରଟାକୁ ଚୁଲିରୁ କାଢ଼ିଦେବା ପାଇଁ। ସେହି ସମୟରେ କୃଷ୍ଣଙ୍କର କ୍ରୋଧ ଜାତ ହେଇଛି, ଯଦିଓ ଭଗବାନଙ୍କର କ୍ରୋଧ ନାହିଁ। ଆମର ଯେମିତି ବିଭିନ୍ନ ପ୍ରକାର କାମ କ୍ରୋଧ ଲୋଭ ମୋହ ସବୁ ରହିଛି, ଭଗବାନଙ୍କର ସେସବୁ ନାହିଁ, କିନ୍ତୁ ନଥିଲେ ମଧ୍ୟ ସେ ଭଗବାନ ସେ କ୍ରୋଧ ଜାତ କରିଛନ୍ତି, ଜାତ ହେଇଛି କ୍ରୋଧ ତାଙ୍କର। ତେଣୁ ସେ କ'ଣ କରିଛନ୍ତି ନା ସେ ଯେଉଁ ଭାଣ୍ଡଟି ଯଦି ମନ୍ଥୁଥିଲେ 20-25 କିଲୋର ଓଜନର ସେଇ ମାଠିଆକୁ କ'ଣ କଲେ ନା ଟେକିକିରି ଗୋଟେ ଶିଳପୁଆ ଥିଲା ସେ ଶିଳପୁଆରେ ଭାଙ୍ଗି ଦେଇଛନ୍ତି, କାହିଁକି ତଳ ଆଭଟି ଭାଙ୍ଗିଦେଲେ, କାହିଁକି ନା ଶବ୍ଦ ହେବନି ବୋଲି ଭାଙ୍ଗି ଦେଇଛନ୍ତି। ତେଣୁ କ୍ଷୀର ସବୁ ଶୁଭ ହେଇଯାଉଛି ଚାରିଆଡ଼େ ସେ ଦହି। ତେଣୁ ଭଗବାନ କ'ଣ କରିଛନ୍ତି ନା ଆଉ ଗୋଟେ ଘରକୁ ଯାଇକିରି ସେଠି ଗୋଟେ ଉଦୁଖଳ ଉପରେ ଠିଆ ହେଇକିରି ଶିକାରରେ ଯେଉଁ ରହିଛି ଗତ ଦିନ ପୂର୍ବ ଦିନର ଲହୁଣୀ, ସେ ଲହୁଣୀକୁ ଖାଇବା ପାଇଁ ଲଗେଇଛନ୍ତି, ଏବଂ ସେ ସବୁ ମାଙ୍କଡ଼ମାନେ ମଧ୍ୟ ଆସି ପହଞ୍ଚାଇଛନ୍ତି, ତାକୁ ମଧ୍ୟ ସେ ଖୁଆଉଛନ୍ତି। ଏଭଳି ଭାବରେ ମା ଆସି ଦେଖିଲେ କ୍ଷୀର କାଢ଼ି ଦେଇକି ଚୁଲିରୁ ଦେଖିଲେ କୃଷ୍ଣ ନାହିଁ, ମାଟିଆ ଭାଙ୍ଗି ପଡ଼ିଛି, କ୍ଷୀର ସବୁ ବହିଯାଉଛି, ଦହି ସବୁ ତାଙ୍କର ପାଦ ଚିହ୍ନ ସବୁ ରହିଛି, କୃଷ୍ଣ ଯୁଆଡ଼େ ଯାଇଛନ୍ତି ପାଦ ଚିହ୍ନ ରହିଛି, ଦହି ସବୁ ରହିଛି ଭାଙ୍ଗିଛି। ଭଗବାନ ଆଜିକାଲି ବହୁତ ଭଗବାନ ହୋଇଯାଇଛନ୍ତି, ସେ ଭଗବାନ ଯିଏ ପ୍ରକୃତ ଭଗବାନ ଯିଏ, ତାଙ୍କର ପାଦରେ ସବୁ ଚିହ୍ନ ରହିଛି। ଡାହାଣ ପାଦରେ 11 ଚିହ୍ନ, ବାମ ପାଦରେ 8 ଚିହ୍ନ, ସମୁଦାୟ 19 ଚିହ୍ନ ରହିଛି। ଭଗବାନ ଯିଏ, ଭଗବାନ ଜାଣିବା ପାଇଁ ସବୁ ବିଭିନ୍ନ ପ୍ରକାର ରହିଛି, ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଜଣେ ଜାଣିବେ। ଆଉ ଇଏ ଭଗବାନ ସିଏ ଭଗବାନ କରିଦେଲେ ସେଇଟା ପ୍ରକୃତ ସେମାନେ ଭଗବାନ ହେବେନି। କୋଟି କୋଟି ଲୋକ ମାନୁଥିଲେ ଯେ ସେ ଭଗବାନ ହେଇଯିବେ ତା ନୁହଁ। ତେଣୁ ଯାହା ହଉ, କୃଷ୍ଣଙ୍କୁ ଯେତେବେଳେ ଭଗବାନ ସେଇଠି ଥାଇକି ମଧ୍ୟ ଯଶୋଦା ମା ତାଙ୍କୁ ଭଗବାନ ବୋଲି ଜାଣନ୍ତି ନାହିଁ, ବୃନ୍ଦାବନରେ କିଏ ତାଙ୍କୁ ଭଗବାନ ବୋଲି ଜାଣନ୍ତି ନାହିଁ। ଯାହା ହଉ, ଭଗବାନଙ୍କୁ ଯାଇକିରି ସେ ଯେତେବେଳେ ଯାଇକି ଦେଖୁଛନ୍ତି, ଆସ୍ତେ ଆସ୍ତେ ଯାଇକି ଦେଖୁଛନ୍ତି, ଆଉ ଗୋଟେ ଘରେ ସେ ଶିକାରୁ ଏଇଭଳି ଭାବରେ ଲହୁଣୀ ଖାଉଛନ୍ତି ଏବଂ ମାଙ୍କଡ଼ମାନଙ୍କୁ ଦେଉଛନ୍ତି। ବାଟିରେ ଗଲାବେଳକୁ ଯଶୋଦା ମା ଗୋଟେ ଛଡ଼ିଟେ ଥିଲା, ସେ ବାଡ଼ିଟାକୁ ଧରିକି ଯାଇଛନ୍ତି। ତେଣୁ ମାଙ୍କଡ଼ମାନେ ଯେତେବେଳେ ଦେଖିଦେଇଛନ୍ତି ମା ଆସୁଛନ୍ତି ବାଡ଼ି ଧରିକି, ସେମାନେ ପଳେଇ ଯାଇଛନ୍ତି। କୃଷ୍ଣ ଜାଣିପାରିଲେ, ତେଣୁ କୃଷ୍ଣ ଆଣିଲେ ମା ଆସୁଛନ୍ତି ବୋଲି କହିକି ସେ ଉଦୁଖଳରୁ ଡେଇଁ ପଡ଼ିକିରି ଦୌଡ଼ିବା ପାଇଁ ଲାଗିଛନ୍ତି। ଯେଉଁ ଆମର ଦାମୋଦର ଲୀଳାରେ ଯେଉଁ ବର୍ଣ୍ଣନା କରାଯାଉଛି, ନମାମିଶ୍ୱରମ ସଚିଦାନନ୍ଦ ରୂପମ ଲସତ କୁଣ୍ଡଳମ ଗୋକୁଳେ ଭ୍ରାଜମାନମ ଯଶୋଦା ବିଲୁଖଳାଧବମାନମ ପରାମୃଷ୍ଟଙ୍ଗତ୍ୟତ୍ୟଦୋତ୍ର ଗୋପିଆ। ସତ୍ୟବୃତ୍ତି ମୁନି ଯେଉଁ ରଚନା କରିଛନ୍ତି, ସେଇ ଯଶୋଦା ମା ସେଇଭଳି ଭାବରେ ତାଙ୍କ ପଛରେ ଧାଉଁଛନ୍ତି। ବର୍ତ୍ତମାନ ଯଶୋଦା ମା ଟିକେ ମୋଟି ଅଛନ୍ତି, କିନ୍ତୁ କୃଷ୍ଣ କ'ଣ କରୁଛନ୍ତି ନା, ଏମିତି ଧାଉଁଛନ୍ତି ଯେ ମା ଆଉ ଧରିପାରୁନାହାନ୍ତି। ଯଦିଓ ଭଗବାନଙ୍କର ଯେଉଁ ବେଗ ଅଛି, ସେ ବେଗ ସହିତ କାହାର ବେଗ ସମାନ ହେଇପାରିବ ନାହିଁ। ଯେତେବେଳେ ଭଗବାନ ଭାଗବତ ବର୍ଣ୍ଣନା କରାଯିବ ପରେ, ଯେତେବେଳେ କାଳଯବନ ଆସିଥିଲା, କାଳଯବନ ଏତେ ଶକ୍ତିଶାଳୀ ଥିଲା, ଯୋଦ୍ଧା ଥିଲା, ଯେ କେହି ତାକୁ ହରାଇ ପାରୁନଥିଲେ। କାରଣ ସେ ବଳ ପାଇଥିଲା ଯେ ଯିଏ ତା ସାମ୍ନାରେ ଯୁଦ୍ଧ କରିବ ତାଙ୍କର ଅଧା ବଳ ସେ ନେଇଯିବ, ତେଣୁ କେହି ତାଙ୍କୁ ଜୟ କରିପାରୁନଥିଲେ। ତେଣୁ ଭଗବାନ କ'ଣ କଲେ ନା, ତାଙ୍କୁ ନେଇକିରି ତାଙ୍କୁ ଗୋଟେ ଗୁମ୍ଫା ପାଖକୁ ନେଇଗଲେ। ଗୁମ୍ଫା ପାଖକୁ ଯେତେବେଳେ ଯାଉଛନ୍ତି, ସେତେବେଳେ ଇଏ ଭାବୁଛି, ଯବାନ ଭାବୁଛି, କାଳ ଯବାନ, ସେ ଭାବ ମୁଁ ଛୁଇଁଦେବି ଛୁଇଁଦେବି ଏଇଭଳି ଭାବୁଛି, ଦୁଇ ଆଙ୍ଗୁଳ ଦୂରତାରେ ରହିଛନ୍ତି। ତେଣୁ ଭଗବାନ ପ୍ରକୃତରେ କେହି, ଭଗବାନଙ୍କ ବେଗ ସହିତ କାହାର ବେଗ ସମାନ ହେଇପାରିବ ନାହିଁ। କିନ୍ତୁ ମା ଯଶୋଦା ଯେହେତୁ ବହୁତ ପରିଶ୍ରମ ହେଇଛି, ବହୁତ ଥକିଗଲେଣି, ବହୁତ ତାଙ୍କର ଶରୀରରୁ ଝାଳ ନିର୍ଗତ ହେଉଛି, ତେଣୁ ସେ ଜାଣିଛନ୍ତି, ଧରାଦେଲେ। ତେଣୁ ମା ଯଶୋଦା ତାଙ୍କୁ ଧରିକିରି କ'ଣ କରୁଛନ୍ତି, ନେଇକିରି ବାନ୍ଧୁଛନ୍ତି, ସେ ଉଦୁକଳରେ ବାନ୍ଧୁଛନ୍ତି। ଏଇଟା ହେଉଛି ଦାମୋଦର ଲୀଳା। ଦାମୋଦର ଅର୍ଥ ହେଉଛି କ'ଣ, ଦାମ ଅର୍ଥ ହେଉଛି ଦୌଡ଼ି, ଉଦର ହେଉଛି ଭଗବାନଙ୍କର ଉଦରରେ ସେ ବାନ୍ଧିଛନ୍ତି ଦାମୋଦର। ତେଣୁ ଯେତେ ଚେଷ୍ଟା କରୁଛନ୍ତି ବାନ୍ଧିବା ପାଇଁ, ସେ ବାନ୍ଧି ପାରୁନାହାନ୍ତି। କାହିଁକି, ନ ଚାନ୍ତର ନ ବହିର୍ଯ୍ୟ ନ ପୂର୍ବଂ ନା ପିଚାପରମ ପୂର୍ବାପରଂ ବହିଷ୍ଠାନ୍ତ ଜଗତୁ ଯୋ ଜଗଚ୍ଚ। ଭଗବାନଙ୍କର ବ୍ରହ୍ମାଦି ସ୍ତମ୍ଭ ପର୍ଯ୍ୟନ୍ତମ ସ୍ୱ ମାୟା ଗୁଣେଇ ନିବଧ୍ନତବିପି ସର୍ବବ୍ୟାପକମପି ମହାମହେଶ୍ୱରଂ ତଂ ସ୍ୱପ୍ରେମ ବଳାଦେନ ବବନ୍ଧ। ବିଶ୍ୱନାଥ ଚକ୍ରପୁଠକୁ କହୁଛନ୍ତି, ଭଗବାନ ହେଉଛନ୍ତି ବ୍ରହ୍ମାଣ୍ଡ ଆରମ୍ଭ କରି ସ୍ତମ୍ଭ ପର୍ଯ୍ୟନ୍ତ ସିଏ ନିଜ ମାୟାରେ ସମସ୍ତଙ୍କୁ ବନ୍ଧନ କରିଛନ୍ତି, ତ୍ରିଗୁଣମୟୀ ମାୟାରେ ସମସ୍ତଙ୍କୁ ବନ୍ଧନ କରିଛନ୍ତି। ଏବଂ ପୁଣି ଭଗବାନ ସର୍ବବ୍ୟାପକ, ସବୁଠାରେ ଭଗବାନ ଅଛନ୍ତି, ମହାମହେଶ୍ୱର, ଈଶ୍ୱରଙ୍କର, ଈଶ୍ୱର ହେଉଛନ୍ତି ନିୟନ୍ତ୍ରଣକାରୀ। ଯେତେ ଈଶ୍ୱର ଅଛନ୍ତି, ମହେଶ୍ୱର କହିଲେ ଶିବଜୀ, ତାଙ୍କର ମଧ୍ୟ ଈଶ୍ୱର ସିଏ। ତେଣୁ ସେ ମହାମହେଶ୍ୱର ହେଲେ ମଧ୍ୟ, କିନ୍ତୁ ନିଜ ପ୍ରେମ ଦ୍ୱାରା ସେ ବଳାଦେବ, ମା ଯଶୋଦା ତାଙ୍କୁ ବନ୍ଧନ କରୁଛନ୍ତି। କିନ୍ତୁ ଯେତେ କୁହାଯାଉଛି, ଶିବଦେବ ଗୋସ୍ୱାମୀ କହୁଛନ୍ତି ଯେ ତଂ ମତ୍ୱାତ୍ମଜମବ୍ୟକ୍ତଂ ମର୍ତ୍ୟଲିଙ୍ଗ ମଧୁକ୍ଷଜମ ଗୋପୀକୋଳୁ ଖେଳଧାମ୍ନା ବବନ୍ଧଂ ପ୍ରାକୃତଂ ଯଥା। ଭଗବାନଙ୍କୁ ସେ ଜାଣିନାହାନ୍ତି, ଭଗବାନଙ୍କୁ କେତେ ଲୀଳା ସେ ଦେଖେଇ ସାରିଲେଣି, ତାଙ୍କର ମୁଖରେ ବିଶ୍ୱରୂପକୁ ଦେଖେଇ ସାରିଲେଣି, ଏସବୁ ଦେଖି ହେଲେ ମଧ୍ୟ ସେ ଜାଣୁଛନ୍ତି ଇଏ ହେଉଛନ୍ତି ମୋର। ତଂ ମତ୍ୱା ଆତ୍ମଜମ ଅବ୍ୟକ୍ତମ, ଆତ୍ମଜମ କହିଲେ ନିଜ ପୁତ୍ର ବୋଲି ଭାବୁଛନ୍ତି। ଯଦିଓ ସିଏ ଅବ୍ୟକ୍ତ, ଯଦିଓ ସିଏ ଅଧକ୍ଷଜ, ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ସେ ଅଧକ୍ଷଜମ, କିନ୍ତୁ ଗୋପୀ କୋଳୁ ଖେଳିଦାମ ନା ଗୋପିକା କ'ଣ କଲେ ନା ସେଇ ଉଳୁ ଖେଳରେ ତାଙ୍କୁ ବାନ୍ଧୁଛନ୍ତି। ପ୍ରାକୃତିକ ଯଥା ଯେମିତି ଜଣେ ପ୍ରାକୃତ ଭୌତିକ ଜିନିଷକୁ ଯେମିତି ବନ୍ଧାଯାଏ ସେଇଭଳି ଭାବରେ ସେ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଯଦାସି ତଦପି ନ୍ୟୁନାଂ ତେନା ନ୍ୟଦପି ସନ୍ଦଦେ ତଦପି ଦ୍ୱଙ୍ଗୁଳଂ ନୂନଂ ଯଦା ଦତ୍ତ ବନ୍ଧନମ୍। ଯେତେ ବାନ୍ଧିବାକୁ ଚେଷ୍ଟା କଲେ ମଧ୍ୟ ସବୁବେଳେ ଦୁଇ ଆଙ୍ଗୁଳ ଛୋଟ ହେଇଯାଉଛି। ଦୁଇ ଆଙ୍ଗୁଳ ଯେଉଁ ଛୋଟ ହେଉଛି ଏଇଟା ଆଶ୍ଚର୍ଯ୍ୟ କଥା। କାହିଁକି ନା ସବୁବେଳେ ତ ଗୋଟେ ପ୍ରକାର ଦୌଡ଼ି ବନ୍ଧା ହେଉନି, କେତେବେଳେ ଛଅ ଫୁଟ ଆଣୁଛନ୍ତି, କେତେବେଳେ ଆଠ ଫୁଟ ଆଣୁଛନ୍ତି, କେତେବେଳେ ନଅ ଫୁଟ ଆଣୁଛନ୍ତି, କେତେବେଳେ ଦଶ ଫୁଟ ଆଣୁଛନ୍ତି, କିନ୍ତୁ ସବୁଗୁଡ଼ାକରେ ଦୁଇ ଆଙ୍ଗୁଳ କମିଯାଉଛି। ଏଇଟା କାରଣ କ'ଣ ନା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହିଛନ୍ତି ଯେ ଉଦରଂ ତିଳ ମାତ୍ର ଅପି ନ ବିପୁଳିଂ ଭବତି, ଦାମାପି ଅଙ୍ଗୁଳି ମାତ୍ର ଅପି ନ ନ୍ୟୁନଂ ଭବତି। ତାଙ୍କର ଉଦର ଯେ ବଢ଼ିଯାଉଛି ତା ନୁହଁ ବା ଦୌଡ଼ି ଯେ ଛୁଟିଯାଉଛି ତା ନୁହଁ, ଇଏ ଗୋଟେ ଆଶ୍ଚର୍ଯ୍ୟ। ପୁଣି ଆଉ ଗୋଟେ ଆଶ୍ଚର୍ଯ୍ୟ ହେଉଛି କ'ଣ ନା ଦୁଇ ଅଙ୍ଗୁଳ ନୂନଂ ନ ତ ତ୍ରିଅଙ୍ଗୁଳଂ ଚତୁରାଙ୍ଗୁଳ ଆଦି। ଦୁଇ ଆଙ୍ଗୁଳ କେବଳ ଛୋଟ ହେଉଛି, ତିନି ଆଙ୍ଗୁଳ ନୁହଁ କି ଚାରି ଆଙ୍ଗୁଳ ନୁହଁ କି ଏକ ଆଙ୍ଗୁଳ ନୁହଁ, ଯେତେ ଯେଉଁଠି ବାନ୍ଧିଲେ ମଧ୍ୟ। ପ୍ରଭୁପାଦ ମହାରାଜ ଅବଶ୍ୟ ଭାଷାରେ କହିଛନ୍ତି ଯେ ଯଦିଓ ଏଇଭଳି ଭାବରେ ଯେତେ ତାଙ୍କର ଥିଲା ଦୌଡ଼ି ଥିଲା ନିଜ ଘରେ ଏବଂ ଅନ୍ୟମାନଙ୍କୁ ମଗେଇକିରି ଯେତେ ଦୌଡ଼ି ଥିଲା ଏବଂ ସୋ ବ୍ୟ ଦାମାନି ଯଶୋଦା ସନ୍ଦଦ୍ୟତ୍ୟପି ଗୋପୀନାଂ ସୁସ୍ମୟନ୍ତୀନାଂ ସ୍ମୟନ୍ତୀ ବିସ୍ମିତା ଭଗବତ। ଯେତେ ଦୌଡ଼ିଥିଲା ସବୁ ଆଣିକି ବାନ୍ଧିଲେ ମଧ୍ୟ ଗୋପୀମାନେ ଦେଖିକିରି ହସୁଛନ୍ତି, ବିସ୍ମିତ ମଧ୍ୟ ହେଇଯାଉଛନ୍ତି, ଯେତେ ଦୌଡ଼ି ବାନ୍ଧିଲେ ଇଏ ହେଉନି କ'ଣ କାରଣ କ'ଣ। ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଆକ୍ଚୁଆଲି ଦିସ୍ ଇନ୍ସିଡେଣ୍ଟ ୱାଜ୍ ୱଣ୍ଡରଫୁଲ୍ ବିକଜ୍ କ୍ରିଷ୍ଣ ୱାଜ୍ ଓନ୍ଲି ଏ ଚାଇଲ୍ଡ ୱିଥ୍ ସ୍ମଲ୍ ହ୍ୟାଣ୍ଡସ୍। କୃଷ୍ଣ ତିନି ବର୍ଷର ପିଲା, ତାଙ୍କ ଛୋଟ ଛୋଟ ହାତ ରହିଛି, ତ ତାଙ୍କୁ ବାନ୍ଧିବା ପାଇଁ କେତେ ଦରକାର। ଟୁ ବାଇଣ୍ଡ ହିମ୍ ସୁଡ୍ ହାଭ୍ ରିକ୍ୱାର୍ଡ ଓନ୍ଲି ଏ ରୋପ୍ ନଟ୍ ମୋର୍ ଦାନ୍ ଟୁ ଫିଟ୍ ଲଙ୍ଗ୍। କେବଳ ଦୁଇ ଫୁଟ୍ର ଗୋଟେ ଦୌଡ଼ି ହେଲେ ବାନ୍ଧି ହେବ, କିନ୍ତୁ ତାଙ୍କୁ ହଜାର ହଜାର ଫୁଟ୍ର ଦୌଡ଼ି ଆଣି ବାନ୍ଧିଲେ ମଧ୍ୟ ସେ ବାନ୍ଧି ହେଉନାହାନ୍ତି। ତେଣୁ ଏଇ ଯେଉଁ ଆଶ୍ଚର୍ଯ୍ୟ ହେଇଛି ଯେ ଦୁଇ ଆଙ୍ଗୁଳ କମିଯାଉଛି, ତାର ଆଚାର୍ଯ୍ୟମାନେ ତାର ସମାଧାନ ଦେଇଛନ୍ତି। ଦୁଇ ଆଙ୍ଗୁଳଟା କ'ଣ, ଦୁଇ ଆଙ୍ଗୁଳ ନୁଣ ଯେଉଁ ହେଉଛି ତାର କାରଣ କ'ଣ କ'ଣ ହେଉଛି ନା କହିପାରିବ? କୃପା, ଏଇ ଦୁଇଟା ହେଲେ ଏଇ ଦୁଇଟି କମିଯାଉଥିବାରୁ ସେଇଟା ହେଇପାରୁନଥିଲା। ଦୁଇ ଆଙ୍ଗୁଳ ହେଲା, ଗୋଟେ ହେଲା କ'ଣ, ଗୋଟେ ହେଉଛି ଶ୍ରମ ପରିଶ୍ରମ। ପରିଶ୍ରମ ମା ଯଶୋଦା ପରିଶ୍ରମ ବନ୍ଦ କରୁନାହାନ୍ତି, ସେ ଜିଦ୍ ଧରୁଛନ୍ତି ଯାହା ହେଲେ ମଧ୍ୟ ବାନ୍ଧିବି। ଏବଂ ଦ୍ୱିତୀୟଟି ହେଉଛି ଭଗବାନଙ୍କର କୃପା, କୃପା ହେଲେ ଯାଇକିରି ସେ ବନ୍ଧା ହେବେ, ନହେଲେ ସେ ଆମେ ନିଜେ ଚେଷ୍ଟାରେ କରିପାରିବା ନାହିଁ। ତେଣୁ ଏଇଟାକୁ ବିଶ୍ୱନାଥ ଚକ୍ରବର୍ତ୍ତୀ ମଧ୍ୟ ଭାଷାରେ ତାଙ୍କର କହିଛନ୍ତି ସେଇଟା, ଏଇ ଦୁଇଟି କାରଣ ହେଉଛି ଯେଉଁଥିପାଇଁ କି ଦୁଇ ଆଙ୍ଗୁଳ ଛୋଟ ହେଇଯାଉଥିଲା। ତେଣୁ ଯାହା ହଉ ଅନ୍ତିମରେ ସୋମାତୁ ଶୂନ ଗାତ୍ରାୟା ବିଶ୍ୱସ୍ତ କବରସ୍ରଜ ଦୁଷ୍ଟୁଆ ପରିଶ୍ରମ କୃଷ୍ଣ କୃପାସିତ ସ୍ୱବନ୍ଧନେ। ନିଜର ମାଆଙ୍କର ଶରୀରରୁ ଯେଉଁ ଘର୍ମ ବା ଝାଳ ନିର୍ଗତ ହେଉଛି, ତାଙ୍କର ବିଶ୍ୱସ୍ତ କବରସ୍ରଜ ତାଙ୍କର ବେଣୀ ସବୁ ଖୋଲିଯାଉଛି, ତା ଦେହରେ ଯେଉଁ ଫୁଲ ସବୁ ଥିଲେ ସେସବୁ ତଳେ ପଡ଼ିଯାଉଛି। ତେଣୁ ଏଇସବୁ ପରିଶ୍ରମ ଦେଖିକିରି କୃପାସିତ ସ୍ୱବନ୍ଧନେ, ନିଜ କୃପା ଦ୍ୱାରା ସେ ବନ୍ଧନ ସ୍ୱୀକାର କଲେ। ଏଇଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଅତ୍ର ପରିଶ୍ରମ ମିତି କୃପୟତାଭ୍ୟାମ ଦ୍ୱାଙ୍ଗୁଳ ନ୍ୟୁନତା ସମାହିତ। ଏହି ଦୁଇଟି ଅଭାବ ରହୁଥିଲା, ଗୋଟେ ହେଉଛି ପରିଶ୍ରମ ଆଉ ଗୋଟେ ହେଉଛି କୃପା। ଆମେ ଭଗବାନ କୃପା ପାଇବା ପାଇଁ ପରିଶ୍ରମ କରିବାକୁ ପଡ଼ିବ, ଏବଂ ଭଗବାନ କୃପା ଯେତେବେଳେ ଆସିବ ଏଇ ଦୁଇ ଆଙ୍ଗୁଳୁ ପୂର୍ଣ୍ଣ ହେବ। ଇଏ ହେଉଛି ସମାଧାନ କରାହେଇଛି, କାହିଁକି ଦୁଇ ଆଙ୍ଗୁଳୁ ଛୋଟ ହେଉଥିଲା। ଯାହା ହଉ ଭଗବାନ ଯେତେବେଳେ ବନ୍ଧା ହେଇଗଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏବଂ ସନ୍ଦର୍ଶିତ ହ୍ୟଙ୍ଗ ହରିଣା ଭୂତ୍ୟବଶ୍ୟତା ସୋବସେନାପି କୃଷ୍ଣେନ ଯଶିଦଂ ସ୍ୱର ବଂଶ। ଭଗବାନ ଏଇଭଳି ଭାବରେ ଭୃତ୍ୟବଶ୍ୟତା ଦେଖାଉଛନ୍ତି, ଭଗବାନ କେମିତି ତାଙ୍କର ଭକ୍ତଙ୍କ ପାଖରେ ବସୀଭୂତ ହେଇଯାଉଛନ୍ତି, ବନ୍ଧା ହେଇଯାଉଛନ୍ତି। ସ୍ୱବସେନା ବି କୃଷ୍ଣେନ, ପ୍ରକୃତରେ ଭଗବାନଙ୍କର କୃଷ୍ଣଙ୍କର ବସରେ ସମସ୍ତେ ଅଛନ୍ତି, କିନ୍ତୁ ଯଶିଦଂ ସେ ସ୍ୱରଂ ବସ, ଭଗବାନ ତାଙ୍କର ଭକ୍ତଙ୍କର ପ୍ରେମରେ ବସ ହେଇଯାଉଛନ୍ତି। ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଠାକୁର କହୁଛନ୍ତି ଯେ ଭଗବାନର ଯେତେ ଐଶ୍ୱର୍ଯ୍ୟ ଅଛି ସେ ସବୁକିଛି ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦେଇଛନ୍ତି ଯଶୋଦାଙ୍କର ପ୍ରେମରେ। କ'ଣ କ'ଣ ସେ ଐଶ୍ୱର୍ଯ୍ୟ ନା, ଏକରେ ହେଲା ଆତ୍ମାରାମ ତ୍ୱପି ଭୁଭୁକ୍ଷା, ଭଗବାନଙ୍କର ପ୍ରକୃତରେ ଆତ୍ମାରାମ, ତାଙ୍କର କ୍ଷୁଧା ତୃଷା ଇତ୍ୟାଦି ନାହିଁ, କିନ୍ତୁ ଭକ୍ତଙ୍କର ପ୍ରେମରେ ସେ ଗ୍ରହଣ କରୁଛନ୍ତି, କିଛି ଖାଦ୍ୟ ଗ୍ରହଣ କରୁଛନ୍ତି। ଆତ୍ମାରାମତ୍ୱପି ବିଭୁକ୍ଷା, ଏ ଗୋଟିଏ ଐଶ୍ୱର୍ଯ୍ୟ ତ୍ୟାଗ କଲେ। ଦ୍ୱିତୀୟ ଐଶ୍ୱର୍ଯ୍ୟ ହେଉଛି ପୂର୍ଣ୍ଣ କାମତ୍ୱପି ଅତୃପ୍ତ୍ୟା, ଭଗବାନ ମା ଯଶୋଦା ଯେତେ କ୍ଷୀର ପ୍ରଦାନ ଦେଲେ ମଧ୍ୟ ସ୍ଥାନ ଦେଲେ ମଧ୍ୟ ସେ ଅତୃପ୍ତ ହେଉଛନ୍ତି। ପ୍ରକୃତରେ ଭଗବାନ ହେଉଛନ୍ତି ପୂର୍ଣ୍ଣ କାମ, ତାଙ୍କର କୌଣସି ଅତୃପ୍ତି ନାହିଁ, କିନ୍ତୁ ଭକ୍ତ ତାଙ୍କର ଭକ୍ତଙ୍କ ପାଖରେ ସେ ଅତୃପ୍ତ ରହୁଛନ୍ତି, ଭକ୍ତର ପ୍ରେମ ସେ କାମନା କରୁଛନ୍ତି। ଏ ଦ୍ୱିତୀୟ ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି। ତୃତୀୟ ଐଶ୍ୱର୍ଯ୍ୟ ହେଉଛି ଶୁଦ୍ଧ ସତ୍ତ୍ୱେ ବି କୋପ, ଭଗବାନ ଯେଉଁ କ୍ରୋଧ ପ୍ରକାଶ କରିଛନ୍ତି, ଭଗବାନ ହେଉଛନ୍ତି କ୍ରୋଧ ଇତ୍ୟାଦି ଏସବୁ କୋଉ ଗୁଣର, ରଜଗୁଣ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, କିନ୍ତୁ ଭଗବାନ କ'ଣ ରଜଗୁଣ ଅଛି କି, ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ତ୍ୱ, ତେଣୁ ଶୁଦ୍ଧ ସତ୍ତ୍ୱ ଥାଇକି ମଧ୍ୟ ସେ କୋପ ପ୍ରକାଶ କରୁଛନ୍ତି, ଏ ତାଙ୍କର ଭକ୍ତ ପ୍ରତି ଏଇ ତାଙ୍କର ଭକ୍ତର ଅଧୀନତା ସ୍ୱୀକାର କରୁଛନ୍ତି, ତେଣୁ ଇଏ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି। ପୁଣି ଆଉ ଗୋଟେ ଐଶ୍ୱର୍ଯ୍ୟ ହେଉଛି ସ୍ୱରାଜ ଲକ୍ଷ୍ମୀ ତ୍ୱେବି ଚୌର୍ଯ୍ୟେଣ, ଭଗବାନ ଚୋରି କରୁଛନ୍ତି ଯାଇକିରି ଲହୁଣୀ ସେଠି ଶିକା ଉପରେ, ଯଦିଓ ତାଙ୍କର ହେଉଛି କ'ଣ ସ୍ୱରାଜ ଲକ୍ଷ୍ମୀ, ଲକ୍ଷ୍ମୀ ସହସ୍ର ସଦସମ୍ଭ୍ରମ ସେବ୍ୟମାନ, ଶହଶହ ଲକ୍ଷ ଲକ୍ଷ ଲକ୍ଷ୍ମୀ ତାଙ୍କର ସେବା କରୁଛନ୍ତି, ତାଙ୍କର ଚୋରି କରିବାରେ କ'ଣ ଆବଶ୍ୟକତା ଅଛି, ଇଏ ହେଉଛି ଭକ୍ତ ବସ୍ତୁତା। ପୁଣି ଆଉ ଗୋଟେ ଐଶ୍ୱର୍ଯ୍ୟ କ'ଣ ତ୍ୟାଗ କରିଛନ୍ତି ନା, ମହାକାଳ ଜମାଦି ଭୟ ଦତ୍ୱେବି ଭୟ ପଳାୟନାଭ୍ୟାମ, ଭଗବାନଙ୍କୁ ମହାକାଳ ମଧ୍ୟ ଭୟ କରନ୍ତି, ଭାଗବତ ତୃତୀୟ ସ୍କନ୍ଧରେ ଯେଉଁ କୁହାହେଇଛି ମଦ୍ଭୟାତ୍ ବାଦି ବାହାତ ଓୟଂ ସୂର୍ଯ୍ୟ ସ୍ତବତି ମଦ୍ଭୟାତ୍ ବର୍ଷତିନ୍ଦ୍ର ଦହତ୍ୟଗ୍ନି ମୃତ୍ୟୁ ସ୍ତରତି ମଦ୍ଭୟାତ୍, ମୃତ୍ୟୁ ମଧ୍ୟ ଭଗବାନଙ୍କ ଭୟରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଭଗବାନ ଏଠି ମାଙ୍କୁ ଡରିକିରି ପଳା କରୁଛନ୍ତି, ତେଣୁ ଇଏ ଭଗବାନଙ୍କର ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି। ପୁଣି ଆଉ ଗୋଟେ ହେଉଛି ମନ ଅଗ୍ରଜାନତ୍ୱେବି ମାତ୍ରା ବଳାତ୍ ଗ୍ରହଣ ହେଇନା, ଭଗବାନଙ୍କର ଯେଉଁ ବେଗ ରହିଛି ମନ ଠାରୁ ମଧ୍ୟ ଅଧିକ ବେଗ ତାଙ୍କର ଭଗବାନଙ୍କର ବେଗ, କାରଣ ମନସ୍ତୁ ପରାବୁଦ୍ଧି ଯୋଉ ବୁଦ୍ଧି ପ୍ରତସ୍ତୁ ସହ ଯୋଉ କୁହାଯାଇଛି, ମନ ଠାରୁ ଆହୁରି ଅଧିକ ବେଗ ବୁଦ୍ଧିର ରହିଛି, ବୁଦ୍ଧି ଠାରୁ ଆହୁରି ଅଧିକ ବେଗ ହେଉଛି ଅହଙ୍କାର, ଅହଙ୍କାର ଠାରୁ ଆତ୍ମା, ଇଏ ହେଉଛନ୍ତି ପରମାତ୍ମା, ତେଣୁ ଆଙ୍କର ଯୋଉ ଗତି ରହିଛି ସେ ଗତିକୁ କେହି ଗ୍ରହଣ ପାଇପାରିବେ, ଛୁଇଁ ପାରିବେ ନାହିଁ ଭଗବାନ, କିନ୍ତୁ ଭଗବାନ ମାଆଙ୍କ ପାଖରେ ବନ୍ଧା ପଡ଼ୁଛନ୍ତି, ମାତ୍ରା ବଳାତ୍ ଗ୍ରହଣହୀନ, ଇଏ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି। ପୁଣି ଆଉ ଗୋଟେ ଐଶ୍ୱର୍ଯ୍ୟ ହେଉଛି ଆନନ୍ଦମୟତ୍ୱେପି ଦୁଃଖ ରୋଦନହୀନ, ଭଗବାନ କେବେ ଦୁଃଖ ହେଇପାରିବ ନାହିଁ ଭଗବାନଙ୍କୁ, ଯେମିତି ସୂର୍ଯ୍ୟରେ ଅନ୍ଧକାର ରହିପାରିବ ନାହିଁ, ସେଭଳି ଭାବରେ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦମୟ, ସେ କେବେ ହେଲେ ନିରାନନ୍ଦ ହେଇପାରିବେ ନାହିଁ, ଦୁଃଖ ପାଇପାରିବେ ନାହିଁ, କିନ୍ତୁ ଏଠି ସେ ଦୁଃଖରେ କ୍ରନ୍ଦନ କରୁଛନ୍ତି, ରୋଦନ କରୁଛନ୍ତି, ତେଣୁ ଇଏ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି। ଏବଂ ଅଷ୍ଟମ ଐଶ୍ୱର୍ଯ୍ୟ ହେଉଛି ସର୍ବବ୍ୟାପକତ୍ୱ ବି ବନ୍ଧନହୀନ ଭକ୍ତ ବତ୍ସତା, ଭଗବାନ ହେଉଛନ୍ତି ସର୍ବବ୍ୟାପକ, ଭଗବାନଙ୍କର ଆଦି ନାହିଁ କି ଅନ୍ତ ନାହିଁ, ତେଣୁ ତାଙ୍କୁ କେମିତି ବାନ୍ଧିବା, ତେଣୁ କିନ୍ତୁ ମାଆଙ୍କର ପ୍ରେମରେ ସେ ବନ୍ଧା କରୁଛନ୍ତି, ତେଣୁ ଏଇଭଳି ଭାବରେ ତାଙ୍କର ଆଠଟି ଐଶ୍ୱର୍ଯ୍ୟ ଏଇ ଲୀଳାରେ ସେ ତ୍ୟାଗ କରିଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ନାୟଂ ସୁଖାବ ଭଗବାନ ଦେହିନାଂ ଗୋପିକା ସୁତ ଜ୍ଞାନୀନାଂ ଚାତ୍ମଭୂତାନାଂ ଯଥା ଭକ୍ତି ମତାନିହ। ଭଗବାନ ଯେଉଁଭଳି ଭାବରେ ଭକ୍ତିରେ ପ୍ରାପ୍ୟ ହେଇପାରନ୍ତି, ଅନ୍ୟ ଜ୍ଞାନ ମାଧ୍ୟମରେ ବା ଯେଉଁ ଆତ୍ମଭୂତାନାମ ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ବା ଯୋଗ ମାର୍ଗରେ ଅଗ୍ରସର ହୁଅନ୍ତି, ସେମାନେ ଭଗବାନଙ୍କୁ ସେଇଭଳି ଭାବରେ ପ୍ରାପ୍ତ ହେଇପାରିବେ ନାହିଁ। ତେଣୁ ଯାହା ହଉ, ଏଇଭଳି ଅବସ୍ଥାରେ ମା ଯଶୋଦା କ'ଣ କଲେ, ବାନ୍ଧିକିରି ଚାଲିଯାଇଛନ୍ତି ତାଙ୍କର ଗୃହ କାର୍ଯ୍ୟରେ। ଏବଂ ସେହି ସମୟରେ ଭଗବାନ କ'ଣ କରୁଛନ୍ତି, ଭଗବାନ ବନ୍ଧା ହେଇକି ରହିଲେ ମଧ୍ୟ ଅନ୍ୟ ବନ୍ଦୀମାନଙ୍କୁ ମୁକ୍ତ କରିପାରିବେ। ଇଏ ହେଉଛି ଭଗବାନଙ୍କର ଭଗବତ୍ତା। ତେଣୁ ଦଶମ ଅଧ୍ୟାୟରେ ସେ ଲୀଳାଟି ବର୍ଣ୍ଣନା କରାଯିବ। ଜୟ ଶ୍ରୀମଦ୍ ଭାଗବତମ୍ ଦଶମ ସ୍କନ୍ଦ ନବମ ଅଧ୍ୟାୟ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ତାଇ ଗୌର ପ୍ରମାଣନ୍ତି।